ହ୍ୟାଲୋ,
କିଏ ର
ଏବେ ଲେଖୁଛି
କାର୍ଡ ର ଦେହା ଦେଲା